आकाशवाणी। संवाद पढ़ुछन्ति मलय रंजन मिश्र। झारखंड प्रथम पर्याय विधानसभा निर्वाचन पर आरंभ होइछि मतग्रहण। 11 राज्यर 33 विधानसभा आसन एवं केरल वायनाड लोकसभा उपनिर्वाचन पर चली मतदान। बिहार हरभंगा को आज गस्तरे जाई 12,000 कोटी रो अधिक टंकार एकाधिक उन्नयनमूलक प्रकल्पर उद्घाटन और लोकार्पण करिवे प्रधानमंत्री। भारत एवं साउदी अरब वैदेशिक मंत्री आज नूआदिल्ली अनुष्ठित होगा आलोचना बैठक। उपभोक्ता सुरक्षा को दृष्टि रखी केतक मानक को निश्चित करने को ई कमर्स खाद्य व्यवसाय गोष्ठी को निर्देश देला एफएसएसएआई। एवं भारत दक्षिण आफ्रिका मध्य 4 T20 क्रिकेट सीरीजर तृतीय मैच आज सेंचुरियन खेल। झारखंड विधानसभा प्रथम पर्याय निर्वाचन पर मतग्रहण आरंभ हो पर्याय 43 विधानसभा मंडली 683 जन प्रार्थी निर्वाचन रणांगन अच्छा 73 जन महिला प्रार्थी अंतर्भुक्त 15,344 मतदान केन्द्र प्रतिष्ठा कर 225 मतदान केन्द्र संवेदनशील भाव चिह्नट कर मतग्रहण अपराह 5 पर्यंत चलो तेज 31 विधानसभा मंडल अंतर्गत 950 संवेदनशील बुथ्र मतदान अपराह 4 शेष हो मोट 1,37,00,000 अधिक भोटर यह पर्याय मताधिकार सब्यस्त करेंगे। अबाध निरपेक्ष एवं स्वच्छ निर्वाचन लक्ष्य 200 कंपानी अधिक केन्द्रीय सुरक्षा बल को राज्य में मुतयन कर बीजेपी प्रार्थी पूर्वतन मुख्यमंत्री चंपेई सोरेन जेएमएम महुआ माझी कांग्रेस रामेश्वर राव जेडीयू सरोज राय प्रमुख आज निर्वाचन रणांगन में अच्छा। राज्य मुख्य निर्वाचन अधिकारी के रविकुमार मतदान में अधिकरू अधिक मतदाता अंशग्रहण करने को अनुरोध कर आंतर्जिला सीमा को सिल कर दीजिए। नक्सल गतिविधि को रोकवाई उत्तर प्रदेश बिहार मध्यप्रदेश छत्तीसगढ़ और ओडिशा सीमावर्ती अंचल तलाशी अभियान को जोरदार कर झारखंड में द्वितीय पर्याय मतदान आसंता 20 तारीख में 38 विधानसभा मंडली अनुष्ठित हो 23 तारीख दिन भोटगणति फलाफल घोषणा कर 11 राज्यर 33 विधानसभा आसन एवं केरल वायनाड लोकसभा आसन उपनिर्वाचन पर भोट ग्रहण आरंभ हो विधानसभा आसनगुड़िक मध्य राजस्थान 7, पश्चिमबंग 6, आसाम 5, बिहार 4, कर्णाटक 3, मध्यप्रदेश और सिक्किम 2 लेखाएं आसन रही। केरल छत्तीसगढ़ गुजरात और मेघालय गोटे लेखाएं विधानसभा आसन पर आज मतदान अनुष्ठित हो। राष्ट्रपति द्रौपदी मुर्मू आज सिल्भासार नमो मेडिकल एजुकेशन एवं रिसर्च इनिट्यूट को परिदर्शन जीवे। केन्द्रशासित अंचल दादर एवं नगर हवेली और दामन डीव को 3 गस्तर जा राष्ट्रपति द्रौपदी मुर्मू आज यह अनुष्ठान छात्र छात्री मत विनिमय कर कार्यसूची रही। जांडा चौक विद्यालय को उद्घाटन करने सहित सिल्भासाटे एक जनसमावेश संबोधन करेंगे। 76 कोटी टंका व्ययर निर्मित जांडा स्कूल रे पाखापाखि 12,000 छात्र छात्री विभिन्न प्रकार अत्याधुनिक सुविधा सुजोगर व्यवस्था करा डीयूस्थित भारतीय नौसेनार खुक्री स्मारकी को राष्ट्रपति परिदर्शन करिवे। प्रधानमंत्री नरेन्द्र मोदी आज बिहार रो दरभंगा गस्तरे जाई 12,000 कोटी रो अधिक टंकार एकाधिक उन्नयनमूलक प्रकल्पर उद्घाटन शिलान्यास एवं लोकार्पण करिवे। स्वास्थ्य भित्तिभूमि को प्रोत्साहित करने लक्ष्य 1,260 कोटी टंकार ऊर्ध्व मूल्य निर्मित दरभंगा एम्स प्रधानमंत्री शिलान्यास करिवार कार्यसूची रही। जेडीयू राष्ट्रीय कार्यकारिणी सभापति संजय झा कहिछन्ति एही बहुमुखी अत्याधुनिक हस्पिटल उत्तर बिहार पर एक बड़ वरदान सदृश हेबो। एथसह प्रधानमंत्री 6,800 कोटी रो अधिक मूल्यर एकाधिक जातीय राजपथ एवं रेलपथ प्रकल्पर उद्घाटन शिलान्यास करिवे। देशर विभिन्न रेल स्टेशन रे 18 प्रधानमंत्री भारतीय जनऔषधी केन्द्रर मध्य प्रधानमंत्री आज उद्घाटन करिवे। पेट्रोलियम एवं प्राकृतिक गैस क्षेत्र पर 4,020 कोटी रो अधिक मूल्यर एकाधिक प्रकल्पर प्रधानमंत्री शिलान्यास करिवार कार्यसूची रही। एहाद्वारा दरभंगा मधुबनी सुकौ सीतामाढ़ी और सिओहर जिलावासी उपकृत हेबे। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ସାଉଦି ଆରବ ପ୍ରତିପକ୍ଷ ପ୍ରିନ୍ସ ଫୈଜଲ ବିନ୍ ଫରହାନ୍ ଅଲ୍ ସଉଦ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବହୁ ପୁରାତନ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଭାରତ ସାଉଦି ଆରବର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ ହୋଇଥିବା ବେଳେ ସାଉଦି ଆରବ ଭାରତର ଚତୁର୍ଥ ଭାବେ ମାନ୍ୟତା ପାଇଛି। ଗତ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 52.76 ବିଲିୟନ୍ ଡଲାର ହୋଇଥିଲା। ସାଉଦି ଆରବରେ 2.65 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଛନ୍ତି ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ FSSAI ଇ କମର୍ସ ଖାଦ୍ୟ ବ୍ୟବସାୟୀଙ୍କୁ ଉପଭୋକ୍ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ମାନକକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି। 30% ସର୍ବନିମ୍ନ ସେଲ୍ଫ ଲାଇଫ୍କୁ ସୁନିଶ୍ଚିତ କରିବା ସହ ନିର୍ଦ୍ଧାରିତ ଶେଷ ସମୟସୀମାର 45 ଦିନ ପୂର୍ବରୁ ସାମଗ୍ରୀ ଉପଭୋକ୍ତାଙ୍କୁ ହସ୍ତାନ୍ତର କରିବାକୁ FSSAI ନିର୍ଦ୍ଦେଶ ଦେଇଛି। ନୂଆଦିଲ୍ଲୀଠାରେ ଗତକାଲି ଇ କମର୍ସ ଖାଦ୍ୟ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ଏକ ବୈଠକରେ FSSAI ଏହି ନିର୍ଦ୍ଦେଶ ଦେଇଛି। ଏଥିରେ 200ରୁ ଅଧିକ ବ୍ୟବସାୟିକ ସଂସ୍ଥା ଅଂଶଗ୍ରହଣ କରିଥିଲେ। ଉପଭୋକ୍ତାଙ୍କ ଉପରେ ଅନ୍ଲାଇନ୍ ମାଧ୍ୟମରେ ଆଇନ ଅନୁମୋଦିତ ହୋଇନଥିବା କୌଣସି ଦାବି ଉପସ୍ଥାପନ ନ କରିବାକୁ FSSAI ସତର୍କ କରାଇ ଦେଇଛି। FSSAIର କାର୍ଯ୍ୟନିର୍ବାହୀ ଅଧିକାରୀ ଜି କମଳାବର୍ଦ୍ଧନ ରାଓ କହିଛନ୍ତି, ଏଭଳି ପଦକ୍ଷେପ ଉପଭୋକ୍ତାଙ୍କୁ ସଠିକ୍ ଉତ୍ପାଦ ପ୍ରଦାନ କରିବାରେ ସହାୟକ ହୋଇପାରିବ। FSSAI ଲାଇସେନ୍ସ କିମ୍ବା ପଞ୍ଜୀକରଣ ବିନା କାର୍ଯ୍ୟ କରୁଥିବା ଇ କମର୍ସ ଖାଦ୍ୟ ବ୍ୟବସାୟୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ପୁଣେଠାରେ ମହାୟୁତି ପ୍ରାର୍ଥୀଙ୍କ ସପକ୍ଷରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି। ପୁଣେରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୁଣେ ଭବିଷ୍ୟତରେ ସବୁଠାରୁ ସଂଯୁକ୍ତ ସହର ଭାବେ ମାନ୍ୟତା ପାଇବ। ମଧ୍ୟବିତ୍ତଙ୍କୁ ଦେଶର ମେରୁଦଣ୍ଡ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବର୍ଗଙ୍କ ଉଦ୍ୟମ ଏବଂ ଚେଷ୍ଟା ବଳରେ ହିଁ ଦେଶ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଆୟକର ଏବଂ ସ୍ୱାସ୍ଥ୍ୟ ସୁବିଧାରେ ରିହାତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚାଲିଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି କେତୋଟି ନିର୍ବାଚନୀ ସଭାରେ ମହାୟୁତି ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ସେହିଭଳି କଂଗ୍ରେସ, ଶିବସେନା, ୟୁବିଟି ପକ୍ଷରୁ ମଧ୍ୟ ବିଭିନ୍ନ ନିର୍ବାଚନୀ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରାଯାଇଛି। ମଣିପୁର ଜିରିବାମ୍ ଜିଲ୍ଲାରେ ସୁରକ୍ଷା ବାହିନୀ 2 ଜଣ ସାଧାରଣ ନାଗରିକଙ୍କର ମୃତଦେହକୁ ଉଦ୍ଧାର କରିଛି। ସନ୍ଦିଗ୍ଧ ଆତଙ୍କବାଦୀ ସେମାନଙ୍କୁ ଅପହରଣ କରିଥିଲେ। ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ 6 ଜଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଅଭିଯାନରେ ଅନ୍ୟ 2 ଜଣଙ୍କର ମୃତଦେହକୁ ସୁରକ୍ଷା ବାହିନୀ ଉଦ୍ଧାର କରିଛନ୍ତି। ମଣିପୁର ପୁଲିସ୍ ମହାନିର୍ଦ୍ଦେଶକ ଡକ୍ଟର ଆଇକେ ମୁଇଭା କହିଛନ୍ତି, ଜିରିବାମ୍ ଜିଲ୍ଲାର ଜାକୁରାଧରଠାରେ ଥିବା ବୋରବେକ୍ରା ଥାନା ଏବଂ ନିକଟବର୍ତ୍ତୀ ସିଆର୍ପିଏଫ୍ ପୋଷ୍ଟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇଛି। ଗୁଳି ବିନିମୟ ପରେ ସୁରକ୍ଷା ବାହିନୀ ତଲାସୀ ଅଭିଯାନ କରି 10 ଜଣ ଆତଙ୍କବାଦୀଙ୍କ ମୃତଦେହ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ପାକିସ୍ତାନର ପାହାଡ଼ିଆ ଗିଲଗିଟ୍ ବାଲ୍ଟିସ୍ତାନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 16 ଜଣଙ୍କର ମୃତ୍ୟୁ ହୋଇଛି। ଡିଆମେର ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ପାକିସ୍ତାନର ପଞ୍ଜାବ ପ୍ରଦେଶର ଅଷ୍ଟୋରରୁ ବାହାରି ଚକୱାଲ ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ଡିଆମେର ଜିଲ୍ଲା ଅନ୍ତର୍ଗତ ତେଲ୍ଚିପୋଲ ଉପରୁ ନଦୀକୁ ଖସିପଡ଼ିଥିଲା। ଡିଆମେରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଶେରଖାଁ ଏହି ଘଟଣାରେ 16 ମୃତଦେହ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି। ତେବେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4 ଟି20 ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ସେଞ୍ଚୁରିଆନ୍ର ସୁପର ସ୍ପୋର୍ଟସ୍ ପାର୍କଠାରେ ଖେଳାଯିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍କୁ ସମାନ ସ୍ତରରେ ରହିଛନ୍ତି। ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି 2024 ପ୍ରତିଯୋଗିତାରେ ଆଜି ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା ହେବ। ବିହାରର ରାଜଗିରି ହକି ଷ୍ଟାଡିୟମ୍ଠାରେ ଅପରାହ୍ନ 4:45 ଏହି ମ୍ୟାଚ୍ ଖେଳାଯିବ। ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଗ୍ରହଣ। 11 ରାଜ୍ୟର 33 ବିଧାନସଭା ଆସନ ଏବଂ କେରଳ ୱାଇନାଡ଼ ଲୋକସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ବିହାରର ଦରଭଙ୍ଗାକୁ ଆଜି ଗସ୍ତରେ ଯାଇ 12,000 କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଭାରତ ଏବଂ ସାଉଦି ଆରବ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ ଆଲୋଚନା ବୈଠକ ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4ଟିକିଆ T20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ସେଞ୍ଚୁରିଆନ୍ଠାରେ ଖେଳାଯିବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।